ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ଆସନ୍ତାକାଲି ଦେଶବ୍ୟାପୀ ଅନୁଷ୍ଠିତ ହେବ ଏକତା ପାଇଁ ଗଣଦୌଡ଼ ଅଭିଯାନ। ଭୁବନେଶ୍ୱରଠାରେ ଆସନ୍ତାକାଲି ଆରମ୍ଭ ହେବ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଆଧାରିତ ଜାତୀୟ ସମ୍ମିଳନୀ। ରାଜପଥ ଏବଂ ସଡ଼କ ନିର୍ମାଣ ସମୟରେ ବାଧ୍ୟତାମୂଳକ ହେଲା ଚାରାରୋପଣ ଏବଂ ଆସନ୍ତା ଫେବୃଆରୀ 17 ତାରିଖରୁ ଆରମ୍ଭ ହେବ ସିବିଏସ୍ଇ ପରିଚାଳିତ 10ମ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ପୁନଃ ସୁଦୃଢ଼ କରିବା ପାଇଁ ଆସନ୍ତାକାଲି ଦେଶବ୍ୟାପୀ ଏକତା ପାଇଁ ଗଣଦୌଡ଼ ଅଭିଯାନ ଅନୁଷ୍ଠିତ ହେବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀକୁ ସ୍ୱତନ୍ତ୍ର କରିବା ପାଇଁ ଏହି ଏକତା ଦୌଡ଼ର ଆୟୋଜନ କରାଯାଇଛି। ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଠାରେ ଏହି ପରିପ୍ରେକ୍ଷୀରେ ଏକତା ଦୌଡ଼ର ଆୟୋଜନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି,
ରନ୍ ଫର୍ ୟୁନିଟି କୁ ବଡ଼ ସ୍ତର ପର ଆୟୋଜିତ କରିବା କା ନିର୍ଣ୍ଣୟ ଲିଆ ଗୟା ହେ। ଦେଶ କେ ସଭି ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ, ଜିଲ୍ଲା, ପୁଲିସ ଷ୍ଟେସନ, ସଭି ସ୍କୁଲ୍ସ ଅର୍ ୟୁନିଭର୍ସିଟି ମେ ରନ୍ ଫର୍ ୟୁନିଟି କା ଆୟୋଜନ ହୁଆ ହେ। ଉସକେ ବାଦ ଦେଶ କା ପ୍ରତ୍ୟେକ ନାଗରିକ ଦେଶ କି ଏକତା ଅର୍ ଅଖଣ୍ଡତା କେ ଲିଏ ଶପଥ ଲେନେ କା ଭି କାର୍ଯ୍ୟକ୍ରମ ଆୟୋଜିତ କିଆ ଗୟା ହେ।
ଗୁଜରାଟର କେଭାଡ଼ିଆଠାରେ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଷ୍ଟାଚ୍ୟୁ ଅଫ୍ ୟୁନିଟିଠାରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକତା ଦିବସ ଶପଥପାଠ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ପରେଡ୍ରେ ଶ୍ରୀ ମୋଦି ଯୋଗଦେବେ। ଦେଶର ହସ୍ତତନ୍ତ ଓ ହସ୍ତଶିଳ୍ପ ଆଧାରିତ ଏକ ଜାତୀୟ ସମ୍ମିଳନୀ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ। ବୟନଶିଳ୍ପ ମନ୍ତ୍ରଣାଳୟର ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଆୟୋଗଙ୍କ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଭାଗୀୟ ବରିଷ୍ଠ ପଦାଧିକାରୀ ଏବଂ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରର ଅଂଶୀଦାର ଯୋଗଦେବେ। ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ସମ୍ମିଳନୀରେ ଦେଶରେ ରହିଥିବା ହସ୍ତତନ୍ତ କ୍ଷେତ୍ରର ସୁଯୋଗ ଏବଂ ଆହ୍ୱାନ ଓ ଏହି କ୍ଷେତ୍ର ପାଇଁ ନୂତନ ଯୋଜନା ପ୍ରସ୍ତୁତି ଉପରେ ବିଚାର ବିମର୍ଶ କରାଯିବ। ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ର ପାଇଁ ଦୃଢ଼ ପ୍ରଶାସନିକ ଢାଞ୍ଚା ଏବଂ ବୁଣାକାର ଓ କାରିଗରଙ୍କ ଆୟ ବୃଦ୍ଧି ଦିଗରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ 2 ସପ୍ତାହରୁ କମ୍ ସମୟ ରହିଛି। 3 ପ୍ରମୁଖ ରାଜନୈତିକ ଦଳ ସମେତ ଅନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ସେମାନଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୁବ୍ ଶୀଘ୍ର ନୂଆପଡ଼ା ଗସ୍ତରେ ଯାଇ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରଚାର କରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କୋମନା ବ୍ଲକରେ ନିର୍ବାଚନ ପ୍ରଚାର କରୁଛନ୍ତି। ସେହିପରି ବିଜେଡି ପକ୍ଷରୁ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା ବ୍ଲକରେ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି କୋମନା ବ୍ଲକର 2 ନମ୍ଘର ଜିଲ୍ଲା ପରିଷଦ ଜୋନ୍ରେ ପ୍ରଚାର କରୁଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ନିଶାମୁକ୍ତ କରିବା ପାଇଁ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରତି କ୍ୟାମ୍ପସରେ ଆଣ୍ଟି ଡ୍ରଗ୍ ଇନ୍ସପେକ୍ଟର ନିଯୁକ୍ତ ହେବେ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଦାୟିତ୍ୱ ଅର୍ପଣ କରାଯିବ। ଛାତ୍ରଛାତ୍ରୀଙ୍କ ଯୋଗ, ଶାରୀରିକ ଦକ୍ଷତା, ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
ୟୁଜିସିର ମାର୍ଗଦର୍ଶିକା ଓ ରାଜ୍ୟ ସରକାରଙ୍କର ଯେଉଁ ଧାରା ରହିଛି ତାହାକୁ ମିଳିତ ଭାବରେ କ୍ୟାମ୍ପସ ଗୁଡ଼ିକରେ ନିଶାମୁକ୍ତି ପାଇଁ ଯେଉଁ ସଚେତନତାର ଆବଶ୍ୟକତା ଅଛି, ସପ୍ତାହ ବ୍ୟାପୀ ସଚେତନତା ଆରମ୍ଭ କରିବା ସହିତ ବିଭିନ୍ନ ପ୍ରକାର ଯୋଗ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫିଜିକାଲ ଆକ୍ଟିଭିଟିରେ କେମିତି ପିଲାମାନେ ଜଡିତ ହୋଇକି ରହିପାରିବେ ସେଥିପାଇଁ ମଧ୍ୟ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି ଏବଂ କ୍ୟାମ୍ପସରେ ଜଣେ ଆଣ୍ଟି ଡ୍ରଗ୍ ଅଫିସରର ନିଯୁକ୍ତି ପାଇଁ ମଧ୍ୟ ଆମେ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ କହିଛୁ।
ଓଡ଼ିଶାର ମହିଳା ଉଦ୍ୟୋଗୀ ଏବଂ ସାଂସ୍କୃତିକ ପରମ୍ପରା କାର୍ଯ୍ୟକ୍ରମ ସୁଭଦ୍ରା ଶକ୍ତିମେଳା ଆସନ୍ତା ଶନିବାରଠାରୁ ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମିଶନ ଶକ୍ତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସୁଭଦ୍ରା ଶକ୍ତିମେଳା ନାରୀଶକ୍ତି ସମୃଦ୍ଧିର ପ୍ରତୀକ ତଥା ମହିଳା ଉଦ୍ୟୋଗୀ ଏବଂ ସାଂସ୍କୃତିକ ପରମ୍ପରାର ମେଳା ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ମେଳା ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ କ୍ରୋନିକ୍ କିଡ୍ନି ରୋଗର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ବୈଷୟିକ କମିଟି ବୈଠକ ଭୁବନେଶ୍ୱରସ୍ଥିତ ମିଳିତ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକ ପାଇଁ ରୂପରେଖ ଏବଂ ରୋଗୀଙ୍କ ଅସୁବିଧାର ସମାଧାନ ବିଷୟରେ ଆଲୋଚନା କରାଯାଇଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବିଶେଷଜ୍ଞ ଡାକ୍ତର ଏବଂ ଗବେଷକମାନେ ଏଥିରେ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପୂର୍ତ୍ତ ବିଭାଗ ଅଧୀନରେ ନୂଆକରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ ଏବଂ ସଡ଼କ ନିର୍ମାଣ ସମୟରେ ରାସ୍ତା ପାର୍ଶ୍ୱରେ ଚାରାରୋପଣକୁ ବାଧ୍ୟତାମୂଳକ କରାଯିବ ବୋଲି ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିର୍ମାଣ ଖର୍ଚ୍ଚର 1% ଚାରାରୋପଣ ଲାଗି ବ୍ୟୟ କରାଯିବ। ଏଥିନେଇ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ରାସ୍ତାର ଉଭୟ ପାର୍ଶ୍ୱ ଡିଭାଇଡର ମଧ୍ୟରେ ଖାଲି ସ୍ଥାନରେ ବ୍ୟାପକ ଚାରାରୋପଣ କରାଯିବା ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆସନ୍ତା ବର୍ଷ ଫେବୃୟାରୀ ମାସ 17 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ମାସ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ଗୋଟିଏ ସିଫ୍ଟରେ ସକାଳ 10:30ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ 2:30 ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀଙ୍କ ବିଷୟ ଅନୁସାରେ 2 ଘଣ୍ଟା କିମ୍ବା 3 ଘଣ୍ଟା ପରୀକ୍ଷା ହେବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ପରୀକ୍ଷା ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନେ cbse.gov.inରେ ଅଧିକ ତଥ୍ୟ ପାଇପାରିବେ। ଜନସାଧାରଣଙ୍କୁ ଆର୍ଥିକ ସୁରକ୍ଷା ଏବଂ ସଞ୍ଚୟର ଗୁରୁତ୍ୱକୁ ନେଇ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଆପଣଙ୍କର ଆସନ୍ତାକାଲିକୁ ଜୟ କରନ୍ତୁ ଶୀର୍ଷକକୁ ନେଇ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଏହି ଦିବସ ପାଳିତ ହୋଇଯାଇଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଡାକସେବାର ସହକାରୀ ନିର୍ଦ୍ଦେଶକ ବି ମହେଶ୍ୱର ରାଓ ଯୋଗଦେଇ ଜନସାଧାରଣଙ୍କୁ ସ୍ୱଳ୍ପ ସଞ୍ଚୟ ତଥା ବିତ୍ତୀୟ ସାକ୍ଷରତା ସମ୍ପର୍କରେ ସଚେତନ କରାଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦିବସରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଜନସାଧାରଣଙ୍କୁ ସ୍ୱଳ୍ପ ସଞ୍ଚୟ ଉପରେ ସଚେତନ କରାଇଥିଲେ। ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଶରଣକୂଳ ପୁଲିସ୍ ଏବଂ ଚାଇଲ୍ଡ ଲାଇନ୍ ପକ୍ଷରୁ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନିର୍ଯାତନାର ଶିକାର ହୋଇଥିବା ଶିଶୁଙ୍କ ସମ୍ପର୍କରେ ସହାୟତା ନମ୍ଘର 1098କୁ ଯୋଗାଯୋଗ କରି ଶିଶୁ ଶୋଷଣ ବାଲ୍ୟ ବିବାହ ଏବଂ ଅପହରଣ ଆଦି ସମ୍ପର୍କରେ ଚାଇଲ୍ଡ ଲାଇନ୍ ବିଭାଗକୁ ଜଣାଇପାରିବେ ବୋଲି ବୈଠକରେ ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଉପଲକ୍ଷେ ଆସନ୍ତାକାଲି ଏକତା ପଦଯାତ୍ରା ଅନୁଷ୍ଠିତ ହେବ। ଏ ନେଇ ଜିଲ୍ଲାସ୍ତରୀୟ କୋର୍ କମିଟି ଏବଂ ସବ୍କମିଟି ଗଠନ କରାଯାଇଛି। ଆସନ୍ତାକାଲିଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ 25 ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଭଦ୍ରକ ସଂସଦୀୟ କ୍ଷେତ୍ରରେ ଏଥିପାଇଁ ଆସନ୍ତାକାଲିଠାରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଭଦ୍ରକଠାରେ ଆଜି ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମଗୁଡ଼ିକର ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଘରୋଇ ହିଂସା 2005 ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସୁରକ୍ଷା ଆଇନ 2005 ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପ୍ରକୋଷ୍ଠରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଆଜି ଜିଲ୍ଲାରେ ଏକ ସାଇବର ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାଇବର ସୁରକ୍ଷା ଉପରେ ଏକ ନାଟକ ସୁରଭି ମଞ୍ଚସ୍ଥ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ପ୍ରୋହାହନ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ତୀର୍ଥରେ ଗୋଷ୍ଠାଷ୍ଟମୀ ଦେବନୀତି ପାଳିତ ହୋଇଯାଇଛି। ଶ୍ରୀ ବଳଦେବଜୀଉଙ୍କ ବସନ୍ତ ବଗିଚାରେ ରହିଥିବା ଗୋତୀର୍ଥରେ ଏହି ପବିତ୍ର ଉତ୍ସବକୁ ପାଳନ କରାଯାଇଛି। ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତି ସମୂହର ଉପନିବନ୍ଧକ କାର୍ଯ୍ୟକ୍ରମରେ ଯୋଗଦେଇ ସମିତିମାନଙ୍କରେ ଋଣ ଲଗାଣ ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଭି କାର୍ତ୍ତିକବାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ପାଳନ ନିମନ୍ତେ ଆଭାସୀୟ ଜରିଆରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ପାରମ୍ପରିକ ରୀତିନୀତିରେ ପାଳନ, ଆଲୋଚନାଚକ୍ର, ଝୋଟି, ଓଡ଼ିଆଣୀ ବୋହୁବେଶ, ଓଡ଼ିଆ ପିଠା ଏବଂ ଖାଦ୍ୟ ପ୍ରତିଯୋଗିତାର ଆୟୋଜନ ହେବା ନେଇ ଆଲୋଚନା କରାଯାଇଥିଲା। ଗୋପାଳପୁର ବେଳାଭୂମିରେ ଆସନ୍ତା ମାସ 5 ତାରିଖରେ 3 ଦିନ ଧରି ଏହି ଉତ୍ସବ ପାଳନ କରାଯିବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ଆସନ୍ତାକାଲି ଦେଶବ୍ୟାପୀ ଅନୁଷ୍ଠିତ ହେବ ଏକତା ପାଇଁ ଗଣଦୌଡ଼ ଅଭିଯାନ। ଭୁବନେଶ୍ୱରଠାରେ ଆସନ୍ତାକାଲି ଆରମ୍ଭ ହେବ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଆଧାରିତ ଜାତୀୟ ସମ୍ମିଳନୀ। ରାଜପଥ ଏବଂ ସଡ଼କ ନିର୍ମାଣ ସମୟରେ ବାଧ୍ୟତାମୂଳକ ହେଲା ଚାରାରୋପଣ ଏବଂ ଆସନ୍ତା ଫେବୃୟାରୀ ମାସ 17 ତାରିଖରୁ ଆରମ୍ଭ ହେବ ସିବିଏସ୍ଇ ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।